ଆକାଶବାଣୀ ସମ୍ବଲପୁର ଜୁହାର। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ବିଭାଗର ଥାପନା ଦିବସ ଅବସରରେ ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇକରି ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମହାନ୍ ସ୍ୱାଧୀନତା ସଂଗ୍ରାମୀ ଆର୍ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜ 128 ନମ୍ବର ଜନ୍ମଦିନ। 1897 ମସିହା ଆଜିର୍ ଦିନେ ନେତାଜୀ କଟକନ ଜନ୍ମ ହୋଇଥିଲେ। ତାଙ୍କର ଜନ୍ମଦିନକେ ସାରା ଦେଶେ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଟକ ବାରବାଟୀ ଦୁର୍ଗଠାରେ ଆଜ ପରାକ୍ରମ ଦିବସ ଅବସରରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ସଂଗ୍ରାମର ମହାନ୍ ଯୋଦ୍ଧା ଆର୍ ବୀର ସୁରେନ୍ଦ୍ର ସାଏଙ୍କର ଆଜ 216 ନମ୍ଘର ଜୟନ୍ତୀ। 1809 ମସିହା ଆଜିର୍ ଦିନେ ସମ୍ବଲପୁର ଜିଲ୍ଲାର ଖିଣା ଗାଁ ଇ ମହାନ୍ ଜନନାୟକଙ୍କର ଜନ୍ମ ହୋଇଥିଲା। 1857 ମସିହା ସିପାହୀ ବିଦ୍ରୋହର ଆଘନୁ ବ୍ରିଟିଶ ସରକାରଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଧରିକରି ସେ ଲଢ଼େଇ କରିଥିଲେ। ଏ ଅବସରରେ ଆଜି ତାଙ୍କର ଜନ୍ମସ୍ଥାନ ଖିଣା ଗାଁ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସେନ୍ତା ସମ୍ବଲପୁରର ଜେଲ୍ ଛକଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିଥି ପ୍ରଶାସନ ଆର୍ ଭିନ୍ ଭିନ୍ ଅନୁଷ୍ଠାନ ତରଫୁ ଫୁଲମାଲା ଦିଆଯିବାର ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆର୍ ମହାନ୍ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ଭୁବନେଶ୍ୱରଠାରେ ପାଳିତ ହେବା। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେବେ। ଝାରସୁଗୁଡ଼ା ଆର୍ ସମ୍ବଲପୁର ଜିଲ୍ଲାର ବିଧାୟକମାନେ ଭି କାର୍ଯ୍ୟକ୍ରମଟି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି 6 ନମ୍ଘର ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍। ଆଘର ପ୍ରଶାସନିକ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାଥି ଗଠିତ ଆୟୋଗଥି 4 ଜଣ ସଦସ୍ୟ ସାମିଲ ଅଛନ୍। ସେଆଡ଼େ ଆଇବା 4-7 ତାରିଖ ତକ 16 ଅର୍ଥ କମିଶନ ରାଜ୍ୟକେ ଗସ୍ତ କରବେ। ଏ ଅବସରରେ କମିଶନକେ ରାଜ୍ୟର ଭିନ୍ ଭିନ୍ ପ୍ରସ୍ତାବ ସମ୍ବଳିତ ସ୍ମାରକପତ୍ର ଦିଆଯିବା। ଏ ସ୍ମାରକପତ୍ରକେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛେ। ଓଡ଼ିଶା ଶିଳ୍ପ ଇକୋସିଷ୍ଟମକେ ମଜବୁତ କରବାର ଦିଗେ ରାଜ୍ୟ ସରକାର 17 ମୁଖ୍ୟ ପ୍ରସ୍ତାବ ଉପରେ ମୋହର ମାରିଛନ୍। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାଥି ବସିଥିବା 134 ନମ୍ଘର ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷଙ୍କ ବୈଠକଟି ପ୍ରକଳ୍ପମାନଙ୍କୁ ମଞ୍ଜୁରୀ ମିଳିଛି। ପ୍ରକଳ୍ପମାନଙ୍କ ଜରିଏ ରାଜ୍ୟକେ ପାଖାପାଖି 4,000 କୋଟି ଟଙ୍କାର ନିବେଶ ଆଇବା ଆର୍ 12,000ରୁ ଅଧିକା ଲୋକ ରୋଜଗାର ମିଳିବା ବୋଲି ସେ ସୂଚନା ଦେଇଛନ୍। ସମ୍ବଲପୁର ଝାରସୁଗୁଡ଼ା ରାୟଗଡ଼ା ଗଞ୍ଜାମ ଯାଜପୁର ଅନୁଗୁଳ ଖୋର୍ଦ୍ଧା ଆର୍ ଢେଙ୍କାନାଳ ବାଗିର ଜିଲ୍ଲାମାନଙ୍କେ ଏହି ପ୍ରକଳ୍ପମାନ ଶିଳ୍ପ ପରିସରକେ ମଜବୁତ କରବା। ଜଙ୍ଗଲ ଆଉ ପରିବେଶର ସୁରକ୍ଷା ଲାଗି ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ଆର୍ ଭୁବନେଶ୍ୱର ଆଇଆଇଟି ଭିତରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାଥି ଜୈବ ବିବିଧତା ବଜାୟ ରଖବା ଲାଗି ସମୁଦ୍ର ଭିତରେ ଘାସର ଶଯ୍ୟାର ପୁନରୁଦ୍ଧାର ଚାଷୀମାନଙ୍କର ଆର୍ଥିକ ସ୍ଥିତି ବରକସ କରବାରକେ ଜଳବାୟୁ ସ୍ଥିରତା ଆଉ ନେଟ୍ ଜିରୋ ରୋଡ୍ମ୍ୟାପ୍ ବିକାଶ ଲାଗି ଓଡ଼ିଶାନ କାର୍ବନର ମାତ୍ରା କମାବାର ଦିଗେ 3 ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗଲା ଡିସେମ୍ବର ମାସ ରାଜ୍ୟର 20 ଯକ୍ଷ୍ମା ପ୍ରବଣ ଜିଲ୍ଲାନ 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ମୁଲ୍ହେଇଛି। ଏହି ଅଭିଯାନକେ ଆହୁରି ତୁର୍ତ୍ତି କରବାରକେ ଯକ୍ଷ୍ମା ମୁକ୍ତ ଓଡ଼ିଶା ଗଠନ ଅଭିଯାନର ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି ସ୍ୱାସ୍ଥ୍ୟ ବିଭାଗ କମିଶନର ଅଶ୍ୱତୀ ଏସ୍ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି। ଅଭିଯାନଟି ଏପ୍ତକ 4,668 ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇକରି ସେମାନଙ୍କୁ ଚିକିତ୍ସା ଆର୍ ଭିନ୍ ଭିନ୍ ସୁବିଧା ଦିଆଯାଉଛି ବୋଲି କମିଶନର ସୂଚନା ଦେଇଛନ୍। ସମ୍ବଲପୁରର ଭିନ୍ ଭିନ୍ ଜାଗା ସହିତ ମହାନଦୀ ଆର୍ ଦେବ୍ରିଗଡ଼ଠାରେ ପର୍ଯ୍ୟଟନର ବିକାଶ ପରିବେଶ ଆର୍ ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱଥି ସମ୍ବଲପୁରଠାରେ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଥି ଏ ବାବଦେ ଗୋଟିଏ ମାଷ୍ଟର ପ୍ଲାନ୍ ତୟାର କରାଯାଇଛି। ସମ୍ବଲପୁରଠାରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଢାଞ୍ଚାଥି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ତିଆରି କରବାରକେ କର୍ମଶାଳାଥି ନିଷ୍ପତ୍ତି ହୋଇଛି। ଯୋଜନାଥି ପହିଲା କ୍ଷେପେ 5,000 କୋଟି ଟଙ୍କା ଖର୍ଚ୍ଚ ହେବା ବୋଲି କୁହାଯାଇଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଆଞ୍ଚଳିକ ସମ୍ବାଦ ବିଭାଗ ଆଜି ତାର 10 ନମ୍ବର ବଛରଥି ପାହା ଥାପିଛି। 2016 ମସିହାଥି ଆଜିର୍ ଦିନେ ବୀର ସୁରେନ୍ଦ୍ର ସାଏ ଆର୍ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନଥି ସମ୍ବଲପୁର କେନ୍ଦ୍ରର ଆଞ୍ଚଳିକ ଖବର ବିଭାଗ ସ୍ଥାପନା ହେବାର ସହିତ ସମ୍ବଲପୁରୀ ଭାଷାଥି ଖବର ପ୍ରସାରଣ ମୂଲ କରିଥିଲା। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ପଶ୍ଚିମ ଓଡ଼ିଶାର ସବୁ ଇଲାକାର ଖବରକେ ଘରେ ଘରେ ପହଞ୍ଚାଇ ପାରୁଛି। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ଆଜି ସଞ୍ଜ 6 ରାଞ୍ଚିଠାରେ ଓଡ଼ିଶା ୱାରିୟର୍ସ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ମ୍ୟାଚ୍ ହେବା। ସେଆଡ଼େ ପୁରୁଷ ବର୍ଗଥି ଆଜି ରାତି 8:15 ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ତାମିଲନାଡୁ ଡ୍ରାଗନ୍ସ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ମ୍ୟାଚ୍ ହେବା। ଗଲାକାଲି ହୋଇଥିବା ମହିଳା ବର୍ଗ ମ୍ୟାଚ୍ଟି ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଦିଲ୍ଲୀ ଏସ୍ଜି ପାଇପର୍ସକେ ହରାଇଛେ ଆଉ ପୁରୁଷ ବର୍ଗଥି ସୁର୍ମା ହକି କ୍ଲବ୍ ଦିଲ୍ଲୀ ଏସ୍ଜି ପାଇପର୍ସକେ 2-1 ଗୋଲ୍ଥି ହରାଇଛେ। রাজ্যে পশ্চিমা ঝড় প্রভাব থি শীত কমিছে। গলাকাল দিনের তাপমাত্রা স্বাভাবিক নু 5 ডিগ্রি উপরকে বড়িকি কোরাপুট ন 33.2 ডিগ্রি সেলসিয়াস কে পৌঁছিলা। সেড়ে রাজ্যের সবুন জহতাতি পার্লাখেমুন্ডি ঠানে 34 ডিগ্রি রহিতিলা। পশ্চিম ওড়িশার সবু জেলা ন তাপমাত্রা 31 ডিগ্রি উপরে রহিতিলা বলি ভুবনেশ্বর আঞ্চলিক পানিপাক বিজ্ঞান কেন্দ্র তরফ সূচনা দিয়া যাইছে। এছনির আঞ্চলিক খবর ইন শেষ হলা। আরবেলর আঞ্চলিক খবর শুনিপারবে রাতে 7:02 জুহার।